ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ପ୍ରତ୍ୟେକ ଅଞ୍ଚଳକୁ ଖୁବ୍ ଶୀଘ୍ର ମାଓବାଦୀ ହିଂସାରୁ ସମ୍ପୂର୍ଣ୍ଣ ମୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତୀୟ କାର୍ଯ୍ୟଶକ୍ତିର ବିଶ୍ୱାସର ପ୍ରତୀକ, କହିଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ। ଚଳିତ ବର୍ଷ ଅକ୍ଟୋବର ମାସରେ ଜିଏସ୍ଟି ଆଦାୟ ପରିମାଣ ଗତବର୍ଷର ଏହି ସମୟ ତୁଳନାରେ ବୃଦ୍ଧି ପାଇଛି 4.6%। ଆନ୍ଧ୍ରପ୍ରଦେଶର କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଆଜି ଦଳାଚକଟାରେ 9 ଜଣଙ୍କର ମୃତ୍ୟୁ, ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଭେଟିବ ଦକ୍ଷିଣ ଆଫ୍ରିକାକୁ। ଛତିଶଗଡ଼ ସମେତ ଦେଶର ପ୍ରତ୍ୟେକ ଅଞ୍ଚଳକୁ ଖୁବ୍ ଶୀଘ୍ର ମାଓବାଦୀ ହିଂସାରୁ ମୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଆଜି ରାୟପୁରଠାରେ ଛତିଶଗଡ଼ ରାଜ୍ୟ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ମାଓବାଦୀ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକ ବହୁଦିନ ଧରି ସଡ଼କ, ବିଦ୍ୟାଳୟ ଓ ଚିକିତ୍ସାଳୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଆସୁଥିଲେ। ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ସରକାର ନକ୍ସଲବାଦୀ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରିବାରେ ପ୍ରୟାସ ଜାରି ରଖିଛନ୍ତି। ଏହାର ଫଳସ୍ୱରୂପ ଗତ 11 ବର୍ଷ ମଧ୍ୟରେ ଦେଶର 125 ମାଓବାଦୀ ଅଧ୍ୟୁଷିତ ଜିଲ୍ଲାରୁ ବର୍ତ୍ତମାନ ମାତ୍ର 3 ଏମାନଙ୍କର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳୁଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଏହି ସମାଜ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ସରକାର ଦମନ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ମାସ ମଧ୍ୟରେ ବହୁ ସଂଖ୍ୟାରେ ମାଓବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ଦେଶର ସମ୍ବିଧାନକୁ ସମ୍ମାନର ସହ ଗ୍ରହଣ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଛତିଶଗଡ଼ର ବସ୍ତର ଭଳି ଦେଶର ବିଭିନ୍ନ ଅଞ୍ଚଳରେ ଭୟ ବଦଳରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।
मैं लाखों माता बहनों को अपने बच्चों के लिए रोते बिलखते नहीं छोड़ सकता, इसलिए हमने भारत को माओवादी आतंक से मुक्ति दिलाने का संकल्प लिया और आज इसके नतीजे देश देख रहा है। और अब सिर्फ 3 बचे हैं जहां माओवादी आतंक का आज भी थोड़ा रुबाब चलाने की कोशिश हो रही है, लेकिन मैं देशवासियों को गारंटी देता हूँ, वो दिन दूर नहीं जब हमारा छत्तीसगढ़, हमारा हिंदुस्तान माओवादी आतंक से पूरी तरह मुक्त हो जाएगा।
ରାଜ୍ୟ ପ୍ରତିଷ୍ଠାର 25 ବର୍ଷ ପୂର୍ତ୍ତି ସହିତ ଆଗାମୀ ଦିନର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
25 का एक कालखंड पूरा हुआ है और आज अगले 25 के नए युग का सूर्योदय हो रहा है। अगले 25 के सूर्योदय का आरंभ हो चुका है। आपके हथेली में नए युग के संकल्पों की रोशनी नजर आ रही है। यही रोशनी जो आपके पुरुषार्थ से जुड़ी हुई है,
ଏହି ଅବସରରେ ପ୍ରଧାନମନ୍ତ୍ରୀ 14,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସଡ଼କ, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି କ୍ଷେତ୍ର ସହ ସମ୍ପୃକ୍ତ। ଏ ସମ୍ପର୍କରେ ଅଧିକ ସୂଚନା ଆମ ସମ୍ବାଦଦାତା କହିଛନ୍ତି ଯେ ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଜୀବିକାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆଜି ରାଜ୍ୟର 9 ଜିଲ୍ଲାରେ ନୂତନ ଗ୍ରାମ୍ୟ ଉଦ୍ୟୋଗୀ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଶ୍ରୀ ମୋଦି 3 ହିତାଧିକାରୀଙ୍କୁ 12,000 କୋଟି ଟଙ୍କାର କିସ୍ତି ପରିମାଣ ଆଜି ପ୍ରଦାନ କରିଛନ୍ତି। ରାଜ୍ୟରେ ଗମନାଗମନ ତଥା ସଂଯୋଗୀକରଣ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି,
ଛତିଶଗଡ଼ କେ ଗାଓଁ ମେ ସଡ଼କୋଁ କା ନେଟୱର୍କ 40,000 କିଲୋମିଟର ତକ୍ ପହଞ୍ଚା ହେ। बीते 11 वर्षों में नेशनल हाईवे का अभूतपूर्व विस्तार हुआ है। नए नए एक्सप्रेसवे अब छत्तीसगढ़ की शान बन रहे हैं। पहले रायपुर से बिलासपुर पहुंचने में कई घंटे लगते थे। एक नए 4 हाईवे का शिलान्यास किया गया है। ये हाईवे छत्तीसगढ़ की झारखंड से कनेक्टिविटी को और बेहतर बनाएगा।
କର୍ମଚାରୀ ଭବିଷ୍ୟନୀତି ସଂଗଠନ ଇପିଏଫ୍ଓ କେବଳ ଏକ ପାଣ୍ଠି ନୁହେଁ, ବରଂ ଏହା ମାଧ୍ୟମରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତୀୟ କାର୍ଯ୍ୟଶକ୍ତିର ବିଶ୍ୱାସ ପ୍ରତିଫଳିତ ହୁଏ ବୋଲି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଇପିଏଫ୍ଓର 73ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ମାଣ୍ଡବ୍ୟ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶର କାର୍ଯ୍ୟଶକ୍ତିର ସାମାଜିକ ଏବଂ ଆର୍ଥିକ ସୁରକ୍ଷା ଦିଗରେ ଇପିଏଫ୍ଓର ଐତିହାସିକ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କର୍ମଚାରୀ ପଞ୍ଜୀକରଣ ଯୋଜନା 2025ର ଶୁଭାରମ୍ଭ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଗତମାସରେ ମୋଟ ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟ ପରିମାଣ ଗତବର୍ଷର ଏହି ସମୟ ତୁଳନାରେ 4.6% ବୃଦ୍ଧି ପାଇଛି। ଗତବର୍ଷ ଅକ୍ଟୋବର ମାସରେ ଦେଶରେ ଏ ବାବଦରେ 1.87 ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଏହି ପରିମାଣ 1.95 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ଜଣାଯାଇଛି। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି ପରିମାଣ 36,547 କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍ଟି 45,134 କୋଟି ଟଙ୍କା ବୋଲି ସୂଚନା ଦିଆଯାଇଛି। ବିହାର ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ସରଗରମ ହୋଇଥିବାବେଳେ ଆଜି ଖରାପ ପାଗ ଯୋଗୁଁ ଏହା କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ବିଜେପିର ବରିଷ୍ଠ ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ଗୋପାଳଗଞ୍ଜଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ବିହାରରେ ବନ୍ଦ ହୋଇ ପଡ଼ିରହିଥିବା ଚିନିକଳଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି। ଏତଦ୍ବ୍ୟତୀତ ଆଖୁଚାଷୀମାନଙ୍କୁ ସଠିକ୍ ପ୍ରାପ୍ୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଇଥାନଲ୍ ଉତ୍ପାଦନକୁ ମଧ୍ୟ ରାଜ୍ୟରେ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ବିହାରକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବା ସହିତ ଉଭୟ ମହିଳା ଓ କୃଷକଙ୍କୁ ସଶକ୍ତ କରିବା ଦିଗରେ ଉତ୍ତମ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଏନ୍ଡିଏ ନିଜର ନିର୍ବାଚନୀ ଇସ୍ତିହାର ପ୍ରସ୍ତୁତ କରିଛି। ଅନୁରୂପ ଭାବେ ସିୱାନ୍ଠାରେ ଆୟୋଜିତ ଅନ୍ୟ ଏକ ନିର୍ବାଚନୀ ରାଲିକୁ ଆଭାସୀ ମାଧ୍ୟମରେ ଉଦ୍ବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଉଭୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଲାଗି ଏକ ନୂତନ ଯୁଗର ଅୟମାରମ୍ଭ କରିସାରିଛନ୍ତି। ଜନତା ଦଳ ସଂଯୁକ୍ତର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଜନ୍ଦାହାଟଠାରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଛନ୍ତି, ତାଙ୍କ ସରକାର ପୁନର୍ବାର କ୍ଷମତାକୁ ଆସିଲେ ସମାଜର ଗରିବ ଏବଂ ସାମାଜିକ ଦୁର୍ବଳ ବର୍ଗର ଲୋକଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଆଜି ଦଳାଚକଟାରେ 9 ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଏକାଦଶୀ ଅବସରରେ ମନ୍ଦିର ପରିସରରେ ପ୍ରଭୁଙ୍କ ଦର୍ଶନ ଲାଗି ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ମନ୍ଦିର ମଧ୍ୟରେ ଥିବା ଏକ ରେଲିଂ ଭୁଶୁଡ଼ି ପଡ଼ିବା ଯୋଗୁଁ ଶ୍ରଦ୍ଧାଳୁମାନେ ତଳେ ପଡ଼ିଯାଇଥିଲେ ଏବଂ ପରେ ଏଥିଲାଗି ଦଳାଚକଟା ହୋଇଥିବା ଜଣାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିଲାଗି ଦୁଃଖ ପ୍ରକାଶ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ କରିଥିବା ନିଜ ଶୋକବାର୍ତ୍ତାରେ ମୃତକଙ୍କ ଆତ୍ମୀୟଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏଥିଲାଗି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏତଦ୍ବ୍ୟତୀତ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ହାଇଦ୍ରାବାଦଠାରେ ଚାଲିଥିବା ଇଣ୍ଡିଆ ଜୟ 2025 ସମ୍ମିଳନୀ ପରିସରରେ ଆଜି ୱେବ୍ସ ବଜାରର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଜାଜୁ କହିଛନ୍ତି, ୱେବ୍ସ ବଜାର ମାଧ୍ୟମରେ ଦେଶର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ସାମୂହିକ ଭାବେ ଲାଭାନ୍ୱିତ ହୋଇପାରିବେ। ଏହାଦ୍ୱାରା ଉଭୟ କ୍ରେତା ଓ ବିକ୍ରେତାଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଯିବା ସହିତ କାରିଗରୀକୁ ବାଣିଜ୍ୟରେ ମଧ୍ୟ ପରିଣତ କରାଯାଇପାରୁଛି। କେନିଆର ପଶ୍ଚିମାଞ୍ଚଳ ଉପତ୍ୟକାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ପ୍ରାୟ 13 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୁଲିସ୍ ସୂତ୍ରରୁ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ 19 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେତେ ସଂଖ୍ୟକ ନିଖୋଜ ଅଛନ୍ତି ତାହା ସଠିକ୍ ଭାବେ ଜଣାପଡ଼ିନାହିଁ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ। ନଭି ମୁମ୍ବାଇସ୍ଥିତ ଡକ୍ଟର ଡିୱାଇ ପାଟିଲ୍ ସ୍ପୋର୍ଟସ୍ ଏକାଡେମୀରେ ଏହି ମ୍ୟାଚ୍ ଅପରାହ୍ନ 3ଟାରେ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ 125 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିବା ବେଳେ ଗତ ଗୁରୁବାର ଦିନ ନଭି ମୁମ୍ବାଇଠାରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତ 5 ୱିକେଟ୍ରେ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଦେଶର ପ୍ରତ୍ୟେକ ଅଞ୍ଚଳକୁ ଖୁବ୍ ଶୀଘ୍ର ମାଓବାଦୀ ହିଂସାରୁ ସମ୍ପୂର୍ଣ୍ଣ ମୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତୀୟ କାର୍ଯ୍ୟଶକ୍ତିର ବିଶ୍ୱାସର ପ୍ରତୀକ, କହିଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ। ଏବଂ ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଭେଟିବ ଦକ୍ଷିଣ ଆଫ୍ରିକାକୁ। ସମ୍ବାଦ ଶେଷ ହେଲା।